श्रीमद् भागवत दर्शन संघ दर्शनम है स्वर्गदूतवंदी शिशुको वाच रुद्रस्यानुचरो
लाभ करते एवं सही पदक अर्थ
ଅତ୍ୟନ୍ତ ଗର୍ବିତ ହୋଇ ସେମାନେ କୈଳାସ ପର୍ବତର ମନ୍ଦାକିନୀ ନିକଟସ୍ଥ ସୁରମ୍ୟ ଉପବନରେ ବାହାଦୁରୀ ମଦିରା କାମ କରି ମଦପୂର୍ଣ୍ଣିକ ଲୋଚନରେ ନାରୀମାନଙ୍କ ସହିତ ପୁଷ୍ପସୂଚିତ ବଣରେ ବିଚରଣ କରୁଥିଲେ। ସେତେବେଳେ ସେମାନେ ଗୀତ କାମ କଲେ, ନାରୀମାନେ ମଧ୍ୟ ତାଙ୍କ ସହିତ ଗୀତ ଗାଉଥିଲେ। ଏହି ଶ୍ଳୋକରେ ଶିବଙ୍କ ପାର୍ଷଦ ବା ଭକ୍ତମାନେ ଯେଉଁ ଜଳ ଜାଗତିକ ସୁଯୋଗ ସୁବିଧା ଲାଭ କରନ୍ତି ସେଥିରୁ କେତୋଟି ଉଲ୍ଲେଖ କରାଯାଇଛି। କେହି ଯଦି ଶିବଙ୍କ ବ୍ୟତୀତ ଅନ୍ୟ କୌଣସି ଦେବତାମାନେ ମଧ୍ୟ ଭକ୍ତ ହୁଅନ୍ତି ତାହେଲେ ତାଙ୍କର କିଛି ଜଳ ଜାଗତିକ ସୁଯୋଗ ସୁବିଧା ଲାଭ ହୁଏ। ତେଣୁ ଲୋକ ମନୁଷ୍ୟମାନେ ଦେବତାମାନଙ୍କର ଭକ୍ତ ହୁଅନ୍ତି। ସେ ବିଷୟ ଶ୍ରୀକୃଷ୍ଣ ଭଗବତ ଗୀତାର 7:20 ଉଲ୍ଲେଖ କରିଛନ୍ତି ଏବଂ ସମାଲୋଚନା କରିଛନ୍ତି। ଯେଉଁମାନେ କୃଷ୍ଣ ଭକ୍ତ ନୁହନ୍ତି ସେମାନେ ସୁରାପାନ ସୁନ୍ଦରୀ ସ୍ତ୍ରୀ ଇତ୍ୟାଦିମାନଙ୍କ ପ୍ରତି ଆସକ୍ତ, ତେଣୁ ସେମାନଙ୍କୁ କୃତଜ୍ଞାନ ବୋଲି ବର୍ଣ୍ଣନା କରାଯାଇଛି। କୃଷ୍ଣ ଭାବନାଙ୍କ ଆନ୍ଦୋଳନ ମାଧ୍ୟମରେ ଏହି ସମସ୍ତ ଭକ୍ତମାନଙ୍କୁ ଅନାୟାସରେ ଜାଣିବେ, କାରଣ ଭଗବତ୍ଗୀତା 7:18 ଭଗବାନ ଶ୍ରୀକୃଷ୍ଣ ଏ ସମୟରେ କରିଛନ୍ତି, ନାମାଙ୍କୁ ସ୍ମୃତି ମୂଢ଼ା ଏପର୍ଯ୍ୟନ୍ତ ନରାତ୍ମା ନାରାୟଣ କରିବେ ଜ୍ଞାନ ଆସୁଣ କାମାସିତା। ଅର୍ଥାତ୍ ମୂଢ଼ ନରାତ୍ମ ମାୟା ଦ୍ୱାରା ଯେଉଁମାନଙ୍କର ଜ୍ଞାନ ଅବହୃତ ହୋଇଛି ଏବଂ ଯେଉଁମାନେ ଆସୁରିକ ଭାବ ସମ୍ପନ୍ନ ସେହିସବୁ ଦୃଷ୍ଟିକାରୀମାନେ କେବେ ବି ମୋର ଶରଣାଗତ ହୁଅନ୍ତି ନାହିଁ। ଯେଉଁ ବ୍ୟକ୍ତି କୃଷ୍ଣ ଭକ୍ତ ନୁହେଁ ଏବଂ କୃଷ୍ଣଙ୍କ ଶରଣାଗତ ହୁଏ ନାହିଁ ସେ ଏକ ନରାତ୍ମ ଏବଂ ଦୁଷ୍କୃତିକାରୀ ଅଟେ। ଯିଏ ଫେରତା ତାହାଚରଣ କରିଥାଏ। ଅଧମ ଲୋକମାନଙ୍କୁ ଚିହ୍ନିବାକୁ କଠିନ ନୁହେଁ, କାରଣ କେବଳ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଦ୍ୱାରା ମନୁଷ୍ୟର ସ୍ଥିତି ବୃଦ୍ଧି ହେବ ଏବଂ ସେ କୃଷ୍ଣ ଭକ୍ତଟି ନୁହେଁ ତାହା ଜାଣିବ। ଦେବତାମାନଙ୍କ ଭକ୍ତ ସଂଖ୍ୟା ବୈଷ୍ଣବମାନଙ୍କର ଅଧିକ କାହିଁକି, ତାହାର ଉତ୍ତର ଏଠାରେ ଦିଆଯାଇଛି। ବୈଷ୍ଣବମାନେ ସୁରା ଏବଂ ସୁନ୍ଦରୀ ଉପଭୋଗ ଦ୍ୱାରା ଶ୍ରୀକୃଷ୍ଣ ସ୍ତରର ଆନନ୍ଦ ଲାଭର ଆଗ୍ରହୀ ହୁଅନ୍ତି ଏବଂ ଶ୍ରୀକୃଷ୍ଣ ସେମାନଙ୍କୁ ଏହି ସମସ୍ତ ସୁଯୋଗ ପ୍ରଦାନ କରନ୍ତି ନାହିଁ। ତେଣୁ ଦଶମ ସ୍କନ୍ଧ ଦଶମ ଅଧ୍ୟାୟ ଶ୍ଳୋକ ଶେଷ କରୁଛନ୍ତି ଜମାନାର୍ଜନ ମୁଖ୍ୟ ହୋତା। ଏହି ଦଶମ ଅଧ୍ୟାୟରେ ପୂର୍ବ ଅଧ୍ୟାୟରେ ଯେଉଁ ବର୍ଣ୍ଣନା କରାଯାଇଛି ଦାମୋଦର କ୍ରୀଡ଼ା ମା ଯଶୋଦା 3 ବର୍ଷର ଶିଶୁ କୃଷ୍ଣଙ୍କୁ ବନ୍ଧନ କରିଛନ୍ତି ଦୁଦୁକାଳରେ ଏବଂ ବନ୍ଧନ କରିଦେଇ ସେ ଯେତେବେଳେ ଯାଇଛନ୍ତି ତାଙ୍କର ଅନ୍ୟ କାର୍ଯ୍ୟମାନଙ୍କରେ ଲିପ୍ତ ରହିଛନ୍ତି ସେହି ସମୟରେ ଏହି ଲୀଳାଟି ହେଇଛି। କୃଷ୍ଣଙ୍କୁ ଯେଉଁ ବନ୍ଧନ କରାଯାଇଛି ନନ୍ଦ ମହାରାଜ ଜାଣିପାରିନାହାନ୍ତି ଏବଂ ରୋହିଣୀ ଏବଂ ବଳରାମ ମଧ୍ୟ ସେମାନେ ଆଚାର୍ଯ୍ୟ କୁହନ୍ତି ସେମାନେ ସେହିଦିନ ଗୋଟେ ଅନ୍ୟ ସ୍ଥାନକୁ ଯାଇଥିଲେ କିନ୍ତୁ ସେମାନେ ମଧ୍ୟ ଜାଣିନାହାନ୍ତି। କୃଷ୍ଣ ବନ୍ଧା ହେଇକି ରହିଛନ୍ତି, ତାଙ୍କର ସାଙ୍ଗମାନେ ହେଲ୍ପଲେସ୍ଲି ମାନେ କୌଣସି ଅସହାୟ ଭାବରେ ସେଠି ଅପେକ୍ଷା କରିଛନ୍ତି, ମା ତାଙ୍କୁ ବାନ୍ଧିଛନ୍ତି, ସେ କିଛି କରିପାରିବେନି କାରଣ କୃଷ୍ଣଙ୍କ ସହିତ ଫେରିବା ପାଇଁ ତାଙ୍କର ଆଗ୍ରହ। ଭଗବାନଙ୍କର ଲୀଳା ହେଉଛି କେବଳ ଲୀଳା, ତାଙ୍କର ଆନନ୍ଦ ଉପଭୋଗ କରୁଛନ୍ତି, ସାଙ୍ଗ ବାଳକମାନଙ୍କ ସହିତ ଖେଳିକରି ସମୟ ବିତାଉଛନ୍ତି। ତେଣୁ ଆଉ କୃଷ୍ଣ ଦେଖିଲେ ଅନ୍ୟ କୌଣସି ଉପାୟ ନାହିଁ ଏ ବନ୍ଧନ ମୁକ୍ତ ହେବା ପାଇଁ। ଯଦିଓ ଭଗବାନ ସମସ୍ତଙ୍କୁ ବନ୍ଧନ କରନ୍ତି କିନ୍ତୁ ଭଗବାନ ତାଙ୍କର ଭକ୍ତମାନଙ୍କ ଦ୍ୱାରା ବନ୍ଦୀ ହୋଇଯାଆନ୍ତି, ସେଥିରେ ସେ ଆନନ୍ଦ ପ୍ରାପ୍ତ ହୁଅନ୍ତି। କେହି ବନ୍ଦୀ ହେବାକୁ ଆନନ୍ଦ ପ୍ରାପ୍ତ ହୁଅନ୍ତି ନାହିଁ। ସାଧାରଣ ବନ୍ଦୀ ଏବଂ ଭଗବାନଙ୍କୁ ବନ୍ଦୀ ହେଲେ ତା ଭିତରେ ତଫାତ୍ ହେଉଛି ଏତିକି, ଆମେ ଯେଉଁ ବନ୍ଦୀ ହେଉଛେ ଆମେ ପ୍ରକୃତିରେ ଜାଣିନେ ଆମେ ସମସ୍ତେ ବନ୍ଦୀ ହେଲି, ଆମେ ସମସ୍ତେ ବଦ୍ଧ ଜୀବ, ଏଇଟାକୁ ଅଧିକା ସମୟ ଜାଣନ୍ତି ନାହିଁ। ଥରେ ଆମ ଅଫିସର ଜଣେ ଅଫିସର ଜଣେ ଦେଖାଇଥିଲେ ଏଇଠି, ସେ ମଧ୍ୟ ମଧ୍ୟ ଆସନ୍ତି ମନ୍ଦିରକୁ, ମୁଁ ତାଙ୍କୁ ଏମିତି କଥା ପ୍ରସଙ୍ଗରେ ମୁଁ କହିଲି ଆମେ ସବୁ ବଦ୍ଧ ଜୀବ ନା, ଆମେ ବଦ୍ଧ ଜୀବ କାହିଁକି ପ୍ରକୃତରେ ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେ ଆମେ ବଦ୍ଧ ଜୀବ। ସତ୍ୱ ରଜସ୍ତମ ଇତି ଗୁଣା ପ୍ରକୃତି ସମବା ନିବନ୍ଧ ମହାଭାବ ଦେହେ ଦେଇନ ମବ୍ୟୟ। ଭୌତିକ ଜଗତର ତ୍ରିଗୁଣରେ ଆମେ ବନ୍ଧା ହେଇକି ରହିଛେ, ସତ୍ୱ ରଜ ଏବଂ କ୍ରମ ତ୍ରିଗୁଣ ଯେତେ ବନ୍ଧା ହେଇକି ରହିଛେ, କିନ୍ତୁ ସାଧାରଣତଃ ଲୋକମାନେ ଅହଙ୍କାର ସ୍ତରରେ ଥିବା ହେତୁ ସେସବୁ ମିଥ୍ୟା ମହଙ୍କାର ସ୍ତରରେ ଥିବା ହେତୁ ସେମାନେ ଜାଣନ୍ତି ନାହିଁ ଯେ ସେମାନେ ଯାହା ସବୁ କରୁଛନ୍ତି ଏଇ ତ୍ରିଗୁଣ ଦ୍ୱାରା ହିଁ କରାଯାଉଛି। ସେମାନେ ପ୍ରକୃତରେ ସେମାନେ କରୁନାହାନ୍ତି। ସେଥିପାଇଁ ଭଗବତ ଗୀତା ତୃତୀୟ ଭଗବାନ କହିଛନ୍ତି ଯେ ପ୍ରକୃତି କ୍ରିୟମାଣାନି ପୁଣେ କର୍ମାଣି ସର୍ବସ ଅହଂକାର ଗୁଣରାତ୍ମା କର୍ତ୍ତା ଇତି ମାନ୍ୟନ୍ତି। ପ୍ରକୃତରେ ସେ ଯାହା ଆମେ ଯାହା ସବୁ କରୁଛେ ତ୍ରିଗୁଣରେ ବଶବର୍ତ୍ତୀ ହେଇକି ଆମେ କରୁଛେ, ତ୍ରିଗୁଣ ଦ୍ୱାରା ଆମେ କରୁଛେ। ଯେମିତି ଗୋଟେ କଣ୍ଢେଇ ନଚା ସେ କଣ୍ଢେଇକୁ ବାନ୍ଧି ଦେଇଛି, ସେ ଯେଉଁଭଳି ଭାବରେ ସୂତା ଟେକିବ ସେ କଣ୍ଢେଇ ସେଇଭଳିଟା ନୃତ୍ୟ କରିବ, ତେଣୁ ତାର ସ୍ୱତନ୍ତ୍ରତା ନାହିଁ। ତେଣୁ ଆମର ମଧ୍ୟ ସେଇଭଳି ଭାବରେ ଅବସ୍ଥା, ଆମେ ବନ୍ଦୀ ହେଇକି ରହିଛେ। କିନ୍ତୁ ଭଗବାନ ଯେଉଁ ବନ୍ଦୀ ହେଇକି ରହିଛନ୍ତି ଭଗବାନ ସେଭଳି ବନ୍ଦୀ ହେଇନାହାନ୍ତି, ଭଗବାନ ପ୍ରେମରେ ବନ୍ଦୀ ହେଇକି ରହିଛନ୍ତି, ନିଜ ବହୁତ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ଜଣେ ବନ୍ଦୀ ହେଲେ କେବେ ଆନନ୍ଦ ପ୍ରାପ୍ତ ହେବ ନାହିଁ। ସେଇପାଇଁ ଯେତେ ବନ୍ଦୀ ସବୁ ରହିଛନ୍ତି ବିଭିନ୍ନ ଜେଲରେ ସବୁ ରହିଛନ୍ତି, ସେମାନଙ୍କୁ ଯଦିଓ ବହୁତ ପ୍ରକାର ସୁଯୋଗ ଦିଆଯାଉଛି। ଆମର ଜଣେ ମହାରାଜ କହୁଥିଲେ, ଆତ୍ମନିବେଦନ ସାହି ମହାରାଜ, ସେ କହୁଥିଲେ ପାଶ୍ଚାତ୍ୟ ଜଗତରେ ଯେଉଁମାନେ ବନ୍ଦୀ ହେଇକି ରହିଛନ୍ତି ଜେଲରେ, ସେମାନେ ବହୁତ ପ୍ରକାର ସୁବିଧା ପାଉଛନ୍ତି। ଆମର ଜଣେ ଧନୀ ବ୍ୟକ୍ତି ଯେତିକି ଆନନ୍ଦ ସୁବିଧା ପାଉନି, ସେଠି ତାଙ୍କର ବନ୍ଦୀ ଜଣେ ସେତିକି ସୁବିଧା ପାଉଛି ପାଶ୍ଚାତ୍ୟ ଜଗତରେ। କିନ୍ତୁ ତଥାପି ଆପଣମାନେ ଶୁଣୁଥିବେ ନ୍ୟୁଜ୍ ପେପର ମାନଙ୍କରେ ବାହାରୁଥିବ, ଆଜି ଆମକୁ ଜେଲକୁ ଭାଙ୍ଗିକିରି କଏଦୀମାନେ ପଳେଇଯାଇଛନ୍ତି। କେହି ଚାହୁଁନାହାନ୍ତି ବନ୍ଦୀ ହେବା ପାଇଁ, ସମସ୍ତେ ଚାହୁଁଛନ୍ତି ମୁକ୍ତ ହେବା ପାଇଁ। କିନ୍ତୁ ଭଗବାନ ଏଠି ବନ୍ଦୀ ହେଇକିରି ଅନ୍ୟ ଜଣେ ବଦ୍ଧ ଜୀବକୁ ଉଦ୍ଧାର କରୁଛନ୍ତି। ଇଏ ହେଉଛି ଭଗବାନଙ୍କର ସ୍ୱତନ୍ତ୍ରତା ବା ଭଗବତ୍ତା। ଭଗବାନ ବନ୍ଦୀ ହେଲେ ମଧ୍ୟ ଆନନ୍ଦ ଉପଭୋଗ କରୁଛନ୍ତି, ମା ଯଶୋଦା କଥାରେ ବନ୍ଦୀ ହେଇଛନ୍ତି। ଆମର ଜଣେ ଆଚାର୍ଯ୍ୟ କୁହନ୍ତି, ବଳରାମ ବାହାରକୁ ଯାଇଥିଲେ, ଯେତେବେଳେ ଆସିଲେ ଦେଖିଲେ ଯଶୋଦା ମା ଏବଂ ବଳରାମ, ଯଶୋଦା ମା ଜାଣିଲେ ଯେତେବେଳେ କୃଷ୍ଣଙ୍କୁ କିଏ ବନ୍ଦୀ କରିଛନ୍ତି, ସେ ବୁଝିଲେ ତାଙ୍କର ସାଙ୍ଗ ବାଳକମାନଙ୍କୁ କହିଲେ ମା ଯଶୋଦା ବନ୍ଦୀ କରିଛନ୍ତି। ତେଣୁ ସେ କହିଲେ ଦୃଷ୍ଟାନ୍ତ କରୁଛି, ତେଣୁ ବନ୍ଦୀ ହେଇଛି ଠିକ୍ ହେଇଛି, ପଳେଇଗଲେ ତାଙ୍କର ଅନ୍ୟ କାର୍ଯ୍ୟରେ ନିଯୁକ୍ତ ହେଲେ। କିନ୍ତୁ ବଳରାମ ଯେତେବେଳେ ଦେଖିଲେ କୃଷ୍ଣ ଏଇଭଳିଆ ବନ୍ଦୀ ହେଇଛନ୍ତି, କୃଷ୍ଣ ବଳରାମଙ୍କୁ ଦେଖି ଭାଇଙ୍କୁ ଦେଖିକି କହୁଛନ୍ତି ଭାଇ ମୋତେ ଏଥିରୁ ବହୁତ ମୁକ୍ତ କର, ତେଣୁ ସିଏ ମାଆଙ୍କୁ ଯାଇ କହୁଛି ଯଶୋଦା କହୁଛନ୍ତି। ମା ତମେ ଜାଣିଛି ପ୍ରକୃତରେ ସେ କିଏ ନା କିଏ ସେ ନା ସିଏ ହେଉଛନ୍ତି ସ୍ୱୟଂ ଭଗବାନ, ସେ ହେଉଛନ୍ତି ବାମଦେବ ଯେ ବଳି ମହାରାଜଙ୍କୁ ତ୍ରିପାଦକୁ ନାଇକିରି ତ୍ରିଲୋକକୁ ଅଧିକାର କରିଦେଇଥିଲେ, ଦୁଇ ପାଦରେ ତ୍ରିଲୋକକୁ ଅଧିକାର କରିଥିଲେ। ସେ ହେଉଛନ୍ତି ଭଗବାନ ରାମଚନ୍ଦ୍ର ଯିଏକି ରାବଣଙ୍କୁ ହତ୍ୟା କରିଥିଲେ, ବଧ କରିଥିଲେ। ସେ ହେଉଛନ୍ତି ଭଗବାନ ନୃସିଂହଦେବ ଯିଏକି ହିରଣ୍ୟବସିଂହଙ୍କୁ ହତ୍ୟା କରିଥିଲେ। ନା ସତରେ ନା ଆଉ ତୁ ନା ମୁଁ ଯଦି ଭଗବାନ ରାମଚନ୍ଦ୍ର ଉପରେ ଆସିଥିଲେ, ମୁଁ ତାଙ୍କର ଭାଇ ବଳରାମ ବା ଲକ୍ଷ୍ମଣ ଉପରେ ଆସିଥିଲି, ଏଇଭଳି ଭାବରେ ମୁଁ ତାଙ୍କର ନିଜ ମୁଁ ହେଉଛନ୍ତି ସ୍ୱୟଂ ଅନନ୍ତଦେବ, ମୁଁ ଏଇ ସମସ୍ତ ବ୍ରହ୍ମାଣ୍ଡକୁ ଧାରଣ କରିଛି, ମୁଁ ଗୋଟିଏ ଯଦି ଫୁଙ୍କିଦେବି ତାହେଲେ ସମସ୍ତ ଭୂମଣ୍ଡଳ ଜଳିକିରି ଧ୍ୱଂସ ହେଇଯିବ। ତାହେଲେ ଯଶୋଦା ମା କ'ଣ କଲେ, ଗୋଟେ ସାଙ୍ଗେ ସାଙ୍ଗେ ସେଠି ବାଡ଼ି ଥିଲା, ସେ ବାଲ୍ଟିକୁ ଧରି କହିଲେ ଆଉ କେହି ଘର ମିଳିଲାନି, ସବୁ ଅବତାର ଆମର ଘରେ ଆସି ପହଞ୍ଚିଗଲେ। ସେତେବେଳେ କହିକିରି ବଳରାମଙ୍କୁ ଯାଉଛନ୍ତି, ବଳରାମ ସବୁ ଧାଇଁ ପଳେଇଯାଇଛନ୍ତି। ତେଣୁ ଏଇଭଳି ଭାବରେ ଭଗବାନଙ୍କର ବହୁତ ମଧୁର ଲୀଳା ସବୁ ରହିଛି। ତେଣୁ ଭଗବାନ ଯେଉଁ ବନ୍ଦୀ ହେଇଛନ୍ତି ସେ ଆନନ୍ଦ ଉପଭୋଗ କରୁଛନ୍ତି, ଏବଂ ଭଗବାନ ବନ୍ଦୀ ହେଇକିରି ମଧ୍ୟ ଅନ୍ୟ ବଦ୍ଧଜୀବମାନଙ୍କୁ ମୁକ୍ତ କରୁଛନ୍ତି। ଏଇ ଉଦାହରଣ ଆମେ ଦେଖିବା, ଏ ଭଗବାନଙ୍କର ସ୍ୱତନ୍ତ୍ର ଭଗବତ୍ତା। ଆମେ ଜଣେ ବଦ୍ଧଜୀବ ଅନ୍ୟ ଜଣେ ବଦ୍ଧଜୀବକୁ ଉଦ୍ଧାର କରିପାରିବ ନାହିଁ, ଜଣେ ମୁକ୍ତ ଜୀବ ହିଁ ଅନ୍ୟ ଜଣେ ବଦ୍ଧଜୀବକୁ ଉଦ୍ଧାର କରିପାରିବ। କିନ୍ତୁ ଭଗବାନ ଏଭଳି ତତ୍ତ୍ୱ, ସେ ବଦ୍ଧ ହେଲେ ମଧ୍ୟ ସେ ଅନ୍ୟ ବଦ୍ଧଜୀବକୁ ଉଦ୍ଧାର କରିବେ, ଯେମିତି ନଳଗ୍ରୀବ ଏବଂ ମଣିଗ୍ରୀବ ଏବଂ ନଳକ୍ରିୟା ଏ ଦୁଇ ଜଣଙ୍କୁ ଉଦ୍ଧାର କରିଛନ୍ତି। ଏହି ପ୍ରସଙ୍ଗ ଆମେ ଶୁଣିବା, ତେଣୁ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଛନ୍ତି ଯେ ଋଷି ନାରଦମୁନି ସେ ଏକ ଶୁଦ୍ଧ ସତ୍ୟ ସ୍ତରର ସେ ଗୋଟିଏ ଅଭିଶାପ ପ୍ରଦାନ କଲେ, ମଣିଗ୍ରୀବ ଏବଂ ନଳକୁବେର ଯେଉଁଛନ୍ତି କୁବେରଙ୍କର ଦୁଇ ସନ୍ତାନ, ଯମଜ ପୁତ୍ର ଯମ ପୁତ୍ର, ସେ ମହାଭାଗବତ ହେଇକିରି ସେ ଗୋଟେ ତାଙ୍କ ପାଇଁ ଅଭିଶାପ ପ୍ରଦାନ କଲେ। ଏଇ ପ୍ରଶ୍ନର ଉତ୍ତରରେ ନବମ ଅଧ୍ୟାୟରେ ସଂକ୍ଷେପରେ ସୁଖଦେବ ଗୋସ୍ୱାମୀ କହିଥିଲେ, ତେଣୁ ଦଶମ ଅଧ୍ୟାୟରେ ବିସ୍ତାର ଭାବରେ ଏ ପରିକ୍ରମାର ପ୍ରଶ୍ନର ଉତ୍ତର ଦେବା ପାଇଁ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି। ତେଣୁ ଏଠି କହୁଛନ୍ତି ଯେ ରୁଦ୍ରଶ୍ୟାନୁଚର ଦୁର୍ଗା ଶିବଜୀଙ୍କର ସେ ଅନୁଚର ହେଇଥିଲେ, ଦୁଇ ଜଣ ଅନୁଚର, ଦୁଇ ଜଣଙ୍କୁ ଅନୁଚର ବୋଲି କହୁଛନ୍ତି। ଏଇ ମଣିଗିରିବର ମରଗୁଡ଼ିଏ ଏଇ ଜଣ ହେଉଛନ୍ତି ରୁଦ୍ରଙ୍କର ଅନୁଚର, ରୁଦ୍ରଙ୍କର ସେବକ। ପ୍ରକୃତରେ ଆମେ ଏଠାରୁ ଭାବୁଛେ ପ୍ରକୃତି ଯଜ୍ଞ ମାନେ ରୁଦ୍ରଙ୍କର ଅନୁଚର, କିନ୍ତୁ ପ୍ରକୃତରେ ରୁଦ୍ରଙ୍କର ଅନୁଚର ନଥିଲେ ସେମାନେ। ଶିବଜୀ ସିଏ ହେଉଛନ୍ତି ବୈଷ୍ଣବମାନଙ୍କ କଥା ସମ୍ଭୁ, ବୈଷ୍ଣବମାନଙ୍କ ଭିତରେ ଶ୍ରେଷ୍ଠ। ରୁଦ୍ର ରୁଦ୍ର କହିଲେ ସେ ଯେତେବେଳେ ଜନ୍ମ ହୋଇଥିଲେ ବ୍ରହ୍ମାଙ୍କ ଚକ୍ଷୁରୁ ସେତେବେଳେ ସେ ରୋଦନ କରିଥିଲେ, ସେଥିପାଇଁ ତାଙ୍କର ନାମ ଦିଆଯାଇଥିଲା ରୁଦ୍ର। ଏବଂ ତାଙ୍କର ଅନେକ ନାମ ରହିଛି, ଏଗାରଟି ନାମ ରହିଛି, ଏକାଦଶୀ ରୁଦ୍ର ବୋଲି କୁହାଯାଉଛି। ତେଣୁ ଶିବଜୀ ବୈଷ୍ଣବାନ ଯଥା ଶମ୍ଭୁ, ବୈଷ୍ଣବଙ୍କ ଭିତରେ ଅଗ୍ରଗଣ୍ୟ, ବୈଷ୍ଣବଙ୍କର ଗୁଣ ଭଗବାନଙ୍କର ଗୁଣ ଭଳି ସମାନ ଗୁଣ ସବୁ ରହିଛି, ଭଗବାନଙ୍କ ଗୁଣ ଭଳି ବୈଷ୍ଣବଙ୍କର ଗୁଣ ରହିଛି, ଅନେକ ଗୁଣ ଭଗବତ ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି। ପଚାଶଟି ଗୁଣ ରହିଛି ବୈଷ୍ଣବତା ସବୁ ରହିଛି, ଅନେକ ଗୁଣ ସବୁ ରହିଛି। ତେଣୁ ଯିଏ ରୁଦ୍ରଙ୍କର ଅନୁଚର ତାଙ୍କର ସେହିସବୁ ଗୁଣ ଆସିବା କଥା, କିନ୍ତୁ ଇଏ ଯଦିଓ ରୁଦ୍ରଙ୍କର ଅନୁଚର, ଯଦି ତ ରୁଦ୍ରଙ୍କର ସେବା କରୁଛନ୍ତି, ସେବା ବିଷୟରେ ରହିଛନ୍ତି, କିନ୍ତୁ ସ୍ୱତନ୍ତ୍ର ଭାବରେ କାର୍ଯ୍ୟ କରୁଛନ୍ତି। ଶିବଜୀଙ୍କ କଥା ଶୁଣିବା ପାଇଁ ଆଗ୍ରହ ନାହିଁ, ଭାଗବତ କଥା ହେଉଛି, ଭାଗବତ କଥା ଶୁଣିବା ପାଇଁ ଆମର ଆଗ୍ରହ ନାହିଁ। ସେମିତି ଶିବଜୀ ସବୁବେଳେ ଭଗବାନ କଥା କହୁଛନ୍ତି। ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେତେବେଳେ ଚିତ୍ରକେତୁ ସେ ବଳରାମଙ୍କର କୃପା ପ୍ରାପ୍ତ ହେଲେ, ସେତେବେଳେ ସେ ଯେତେବେଳେ ବିମାନ ଗୋଟେ ପ୍ରାପ୍ତ ହୋଇଛନ୍ତି, ସେ ବିମାନରେ ବୁଲିକିରି ଚାରିଆଡ଼େ ଭ୍ରମଣ କରୁଛନ୍ତି, ଅନ୍ୟ ଯେଉଁ ସ୍ୱର୍ଗର ଦେବୀମାନଙ୍କ ସହିତ ସେ ଭଗବାନଙ୍କର ସଙ୍ଗୀତ ଗାନ କରିକରି ଚାରିଆଡ଼େ ବିଭିନ୍ନ ସ୍ଥାନରେ ବହୁତ ଉନ୍ନତ ସ୍ଥାନରେ ଭ୍ରମଣ କରୁଛନ୍ତି, ଆନନ୍ଦ ଉପଭୋଗ କରୁଛନ୍ତି। କିନ୍ତୁ ତାଙ୍କର ଆନନ୍ଦ ଆଙ୍କ ଆନନ୍ଦରେ ତଫା ଦେଖନ୍ତୁ, ସେ ଭଗବାନଙ୍କର ଭକ୍ତ, ସେ ଭଗବାନଙ୍କର ଲୀଳା ଗାନ କରୁଛନ୍ତି, ସ୍ତ୍ରୀମାନଙ୍କ ସହ ମିଶିକି ମଧ୍ୟ ଭଗବାନଙ୍କର ଗୁଣଗାନ କରୁଛନ୍ତି। କିନ୍ତୁ ଏଠି ସେ କ'ଣ କରୁଛନ୍ତି ନା, ଶିବଜୀଙ୍କର କଥା ଚାଲିଛି ସେଠି, ଭାଗବତ କ୍ଲାସ ଚାଲିଛି, କିନ୍ତୁ ଇଏ ଆସିକି କ'ଣ କରୁଛନ୍ତି ନା, ମନ୍ଦାକିନୀ ବା ଅନ୍ୟ ଅପ୍ସରାମାନଙ୍କ ସହିତ ଉଲଗ୍ନ ଭାବରେ ସବୁ ପୀଡ଼ା କରୁଛନ୍ତି। ଶିବଜୀଙ୍କର କଥା ଶୁଣିବା ପାଇଁ ଆଗ୍ରହ ନାହିଁ, ଶିବଜୀ ସବୁବେଳେ ଭଗବାନଙ୍କ କଥାରେ ରତ, ସବୁବେଳେ ଭଗବାନଙ୍କ ଗୁଣଗାନ କରୁଥିବେ। ସମସ୍ତ ମୁନି ଋଷିମାନେ ନାରଦ ମୁନି ଆଦି ବିଭିନ୍ନ ମୁନି ଋଷିମାନେ ଆସି ସେ କଥା ଶ୍ରବଣ କରନ୍ତି। କୈଳାସ ପର୍ବତରେ ଗୋଟିଏ ବଟବୃକ୍ଷ ରହିଛି, ଭାଗବତ ଚତୁର୍ଥ ସ୍କନ୍ଧରେ ସେ କୈଳାସ ପର୍ବତର ବର୍ଣ୍ଣନା କରାଯାଇଛି। ବହୁତ ସୁନ୍ଦର ଉପଭୋଗ ପ୍ରାକୃତିକ ସ୍ୱଭାବ ସବୁ ରହିଛି, ସେ ବଟବୃକ୍ଷ ଯେଉଁ ରହିଛି ଏକଶହ ଯୋଜନର ବଟବୃକ୍ଷ, ଏକଶହ ଯୋଜନ ମାନେ ଆଠଶହ ମାଇଲ ମାନେ ବାରଶହ କିଲୋମିଟର, ଏଇଠି ଦିଲ୍ଲୀ କି ଆହୁରି ବେଶୀ ହେବ, ବାରଶହ କିଲୋମିଟର ଏଇ ବଟବୃକ୍ଷରେ ଗୋଟିଏ ବି ବର୍ଣ୍ଣନା କରାଯାଇଛି ନିର୍ମିତ ତାପ ତାପ ବର୍ଜିତ, ଗୋଟିଏ ବି ବର୍ଷା ନାହିଁ, ପକ୍ଷୀର ଗୋଟିଏ ବି ବର୍ଷା ନାହିଁ, ଏବଂ ତ୍ରିତାପରେ ସେ ଜାଗା ମୁକ୍ତ। ଏଭଳି ସ୍ଥାନରେ ଶିବଜୀ ଭଗବାନଙ୍କ ଗୁଣବାନ କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ। ଏଇ ନାମ ଶିବ ଜପେ ପଞ୍ଚମୁଖରେ, ଶିବଜୀ ତାଙ୍କର ପଞ୍ଚମୁଖରେ ଭଗବାନଙ୍କର ଗୁଣଗାନ କରୁଛନ୍ତି। ଅନନ୍ତ ଦେବ ତାଙ୍କର ଏକ ହଜାର ମୁଖରେ ଭଗବାନଙ୍କର ଗୁଣଗାନ କରୁଛନ୍ତି। ଶେଷ ଅଧୁନା ବି ସମ୍ବସ୍ତି ନାଶ ପାରନ୍ତି, ଭାଗବତ ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟରେ ବ୍ରହ୍ମା କଥା କହୁଛନ୍ତି, ଅନନ୍ତ ଦେବ ଭଗବାନଙ୍କର ଗୁଣଗାନ କରୁଛନ୍ତି, ଏ ପର୍ଯ୍ୟନ୍ତ ମଧ୍ୟ ସେ ଶେଷ ହେଉନାହିଁ, ସମବସ୍ତି ନାଶ ପାର ଏ ପର୍ଯ୍ୟନ୍ତ ମଧ୍ୟ ଶେଷ ହେଇ, ଗୋଟିଏ ମୁଖରେ କହୁନାହାନ୍ତି, ହଜାର ମୁଖରେ କହୁଛନ୍ତି, ହଜାର ମୁଖରେ ଭଗବାନଙ୍କର ଗୁଣଗାନ କରୁଛନ୍ତି, ଆମେ ଚିନ୍ତା କରିପାରିବା ନାହିଁ। ବ୍ରହ୍ମା ଚତୁର୍ମୁଖରେ ଭଗବାନଙ୍କର ଗୁଣଗାନ କରୁଛନ୍ତି, ଶିବଜୀ ପଞ୍ଚମୁଖରେ ଭଗବାନଙ୍କର ଗୁଣଗାନ କରୁଛନ୍ତି, ମୁନି ଋଷିମାନେ ଆସି ଭଗବାନଙ୍କର କଥା ଶ୍ରବଣ କରୁଛନ୍ତି। କିନ୍ତୁ ଯଦିଓ ଏ ଶିବଙ୍କର ଅନୁଚର ରୁଦ୍ରଙ୍କର ଅନୁଚରଣ, କିନ୍ତୁ ଭଗବାନଙ୍କର କଥା ଶୁଣିବାରେ ଆଗ୍ରହ ନାହିଁ। ତାହେଲେ କିଏ ଅନୁଚର ସେ ପ୍ରଥମେ କହିଲେ ଭାଗବତ ସୌନକାଦଶୀକୁ କହିବା ପୂର୍ବରୁ ପ୍ରଥମରୁ କହୁଛନ୍ତି ସେ କଥା ଧର୍ମ ସୃଷ୍ଟିତା ପୁରୁଷ ବିଶ୍ୱସ୍ତ କଥା ଯଦି ରତି ଶ୍ରମ ଏବହି କେବଳ ଆମେ ଏତେ ବର୍ଷ ଭକ୍ତ ବୋଲି କହୁଛେ, ଆମେ ବହୁତ ବର୍ଷ ଭକ୍ତ, କିନ୍ତୁ ଆମର ଭଗବାନ କଥା ଶୁଣିବାରେ ଆଗ୍ରହ ନାହିଁ। ତାହେଲେ କ'ଣ ସେ ଧର୍ମ ଆଚରଣ କଲେ? ଧର୍ମ ସୃଷ୍ଟିତା ପୁରୁଷ ବିଶ୍ୱସ୍ତ କଥା ସହିତ ଭଗବାନ କଥାରେ ନୋତ୍ପାଦ ଯଦି ରତି ଆମର ଭଗବାନ କଥାରେ ଆନନ୍ଦ ଆସୁନି ପ୍ରତି ଆସୁନି। ତାହେଲେ ସୁଧ ଗୋସ୍ୱାମୀ କହୁଛନ୍ତି ଶ୍ରମ ଏଭଳି କେବଳ ଯାହା ସେ କରୁଛନ୍ତି ସବୁ ଶ୍ରମ। ତେଣୁ ଇଏ ଯେଉଁ ମଣିଗ୍ରୀବ ମଳକୁବେର ରୁଦ୍ରଙ୍କର ଅଞ୍ଚଳ ସେ ଯାହା ସବୁ ସେବା କରୁଛନ୍ତି ଶ୍ରମ ଏଭଳି କେବଳ, କାରଣ ଭଗବାନ କଥାରେ ଆଗ୍ରହ ନାହିଁ। ଶିବଜୀ ଶ୍ରୀ କ୍ଲାସ କରୁଛନ୍ତି, ଭାଗବତ କ୍ଲାସ ଚାଲିଛି, କିନ୍ତୁ ଇଏ ଆସି ଯାଇକି କରୁଛନ୍ତି କ'ଣ କରୁଛନ୍ତି ନା ରୁଦ୍ରାସ ଅଞ୍ଚଳ ଭୂତ୍ବା ସୁଦୃପ୍ତ ଧନଦାତ୍ମ ଯେଉଁ ରୁଦ୍ରଙ୍କର ଅନୁଚର ହେବା ଏତେ ସହଜ ଜିନିଷ ନୁହେଁ। ଭାଗବତ ଚତୁର୍ଥ ସ୍କନ୍ଧରେ ରୁଦ୍ର ଶିବଜୀ ଏ କଥା ରଚେତାମାନଙ୍କୁ କହୁଛନ୍ତି, ଦକ୍ଷଙ୍କର ପୁତ୍ର ଏ ସରି ପ୍ରାଚୀନ ବଣିଙ୍କ ପୁତ୍ର ରଚେତା ଦଶ ଜଣ ପ୍ରଚେତା ରହିଛନ୍ତି ଏକ ସମାନ ସେମାନେ ଦଶ ଜଣ। ତେଣୁ ସେମାନେ ଯେତେବେଳେ ଯାଉଛନ୍ତି ନାରାୟଣ ସରୋବରକୁ ଯାଉଛନ୍ତି ଭଗବାନଙ୍କର ଭଜନ କରିବା ପାଇଁ ତପସ୍ୟା କରିବା ପାଇଁ ରୁଦ୍ରଜୀ ଶିବଜୀ ତାଙ୍କ ଉପରେ ପ୍ରସନ୍ନ ହେଇକି ତାଙ୍କ କଥା କହୁଛନ୍ତି। ଭାଗବତ ଚତୁର୍ଥ ସ୍କନ୍ଧ ବାଇଶ ଅଧ୍ୟାୟ ନା କେତେ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ସେ କହୁଛନ୍ତି ଯେ ସ୍ୱଧର୍ମନିଷ୍ଠ ସତଧର୍ମ ବିରିଚିତା ମିତି ତଥା ପରମହୀନ ଅବ୍ୟାକୃତ ଭାଗବତ ବୈଷ୍ଣବ ପଦମ ଯଥା ବିବୁଧା କଳାନ୍ତରେ ଜଣେ ବ୍ରହ୍ମା ପଦ ପ୍ରାପ୍ତ ହେବ ବା ବ୍ରହ୍ମଲୋକ ପ୍ରାପ୍ତ ହେବ କେତେବେଳେ ନା ଧର୍ମ ସ୍ୱଧର୍ମନିଷ୍ଠ ସତଧର୍ମ ବି କୁମା ଆମର ଯେଉଁ ଧର୍ମ ରହିଛି ବର୍ଣ୍ଣାଶ୍ରମ ଧର୍ମ ତାକୁ ଯଦି ଆମେ ଠିକ୍ ଭାବେ ପାଳନ କରିବା ଏକଶହ ଜନ୍ମ ଯଦି ପାଳନ କରିବା ଗୋଟିଏ ଜନ୍ମ ନୁହଁ ଦୁଇ ଜନ୍ମ ନୁହଁ ଏକଶହ ଜନ୍ମ ସ୍ୱଧର୍ମନିଷ୍ଠ ସତଧର୍ମ ବି କୁମା ତାହେଲେ ବିରିଞ୍ଚି ତା ବେଦି ସେମାନେ ବିରିଞ୍ଚି ବା ବ୍ରହ୍ମା ପଦ ପ୍ରାପ୍ତ ହେବେ। ସେଥିପାଇଁ ଯେଉଁ କଳ୍ପରେ ଏଭଳି ଉପଯୁକ୍ତ ଜୀବ ନଥାନ୍ତି ଭଗବାନ ସ୍ୱୟଂ ବ୍ରହ୍ମା ପଦ ଆରୋହଣ କରନ୍ତି ବ୍ରହ୍ମା ହୁଅନ୍ତି, କାରଣ ଉପଯୁକ୍ତ ଜୀବ ନାହାନ୍ତି। ତେଣୁ ବ୍ରହ୍ମା ନିଜେ ଭଗବାନ ନିଜେ ବ୍ରହ୍ମା ପଦକୁ ଗ୍ରହଣ କରନ୍ତି। ତେଣୁ ଆ ଠାରୁ ଉନ୍ନତ ଜୀବ ମାନେ ସ୍ୱଧର୍ମନିଷ୍ଠ ସତଧର୍ମେ ବ୍ରହ୍ମା ବିରିଚିତା ଦେଖି ତଥ ପରମି ମା ଆଠୁ ଯଦି ଶହେ ଏକ ଜନ୍ମ ଧରିକି ଜଣେ ପାଳନ କରିବ ଧର୍ମ ଠିକ ଭାବରେ ପାଳନ କରିବ ତାହେଲେ ସେ ଶିବଲୋକ ପ୍ରାପ୍ତ ହେବେ ଶିବଙ୍କର ଅନୁଚର ହେବେ। ତେଣୁ ଶିବଙ୍କର ଅନୁଚର ହେବା କେତେ ଦୁଷ୍ପୃହ ଏଠି ଆମେ ଜାଣିପାରିବା ଏତେ ସହଜ ଜିନିଷ ନୁହଁ, କିନ୍ତୁ ସେ ଶିବ ରୁଦ୍ର ଅନୁଚର ଦୁର୍ଗା ସେ ପଦରୁ ପ୍ରାପ୍ତ ହେଇକିରି ମଧ୍ୟ ସେମାନେ କ'ଣ କରୁଛନ୍ତି ନା ସୁଦୃପ୍ତ ଧନଦାତ୍ମ ଧନଦ କୁବେର ସେ ହେଉଛନ୍ତି ଦ୍ୱିତୀୟ ଦକ୍ଷ ରାକ୍ଷସ ଭଗବତଗୀତା ଦଶ ମଧ୍ୟରେ ବିଭୂତି ବିଷୟରେ ଯେତେବେଳେ ବର୍ଣ୍ଣନା କରାଯାଉଛି ସେତେବେଳେ ଭଗବାନ କହୁଛନ୍ତି କୁବେର ହେଉଛନ୍ତି ଭଗବାନଙ୍କର ବିଭୂତି ଦ୍ୱିତୀୟ ଦକ୍ଷ ରାକ୍ଷସ ଯକ୍ଷ ଏବଂ ରାକ୍ଷସମାନଙ୍କର ସେ ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ ଧନୀ ବ୍ୟକ୍ତି। ଆମର ଯେମିତି ପୃଥିବୀରେ ସବୁଠାରୁ ଧନୀ ବ୍ୟକ୍ତି ରହିଛନ୍ତି ସବୁ ରହିଛନ୍ତି କିଏ କିଏ ସବୁ ରହିଛନ୍ତି ନାଁ ସବୁ କହିଛି ମଝିରେ ସବୁ ବାହାରିଛି ପେପରରେ ବହୁତ ଧନୀ ବ୍ୟକ୍ତି କୋଟି କୋଟି ଟଙ୍କା ତାଙ୍କର ରହିଛି ସେଇଭଳି ଭାବରେ ଦୁବେର ମଧ୍ୟ ସେଇଭଳି ଭାବରେ ଦ୍ୱିତୀୟ ସବୁ ଦକ୍ଷରେ ଆକର୍ଷଣ ଖାଲି ଯେ ତାଙ୍କର ଅଧିକ ଧନ ରହିଛି ତା ନୁହଁ ସିଏ ଜଣେ ଭଗବାନଙ୍କର ଶ୍ରେଷ୍ଠ ଭକ୍ତ ଏବଂ ସେଇଥିପାଇଁ ସେ ଜଣେ ଭଗବାନଙ୍କର ବିଭୂତି ଦଶମ ଅଧ୍ୟାୟରେ ତାଙ୍କର ନାଁ ସ୍ଥାନ ପାଇଛି ଭଗବାନ ନିଜେ କହୁଛନ୍ତି ଦ୍ୱିତୀୟ ସବୁ ଦକ୍ଷରେ ଆକର୍ଷଣ ଅନେକ ଧନ ରହିଛି ଏବଂ ସେ ମଧ୍ୟ କୁବେରଜୀ ଯେଉଁ ବିତେଶ ସେ ହେଉଛନ୍ତି ସ୍ୱର୍ଗର ଦେବତାମାନଙ୍କର ସେ ହେଉଛନ୍ତି କୋଷାଧ୍ୟକ୍ଷ ଟ୍ରେଜରର। ତେଣୁ ସେଇ ଧନଦାତ୍ମ ଯେଉଁ ସେଇ ଧନଦ ସେଇ କୁବେରଙ୍କର ମହାତ୍ମା ଯେଉଁ ଦୁଇ ପୁତ୍ର ମଣିଗ୍ରୀବ ଏବଂ ମଣକୁବେ ଦୁଇ ପୁତ୍ର ଯମଧର ମହାତ୍ମା ଯମଧର ପୁତ୍ର ବା ଜାଣା ପୁଅ ଦୁଇଜଣ କିନ୍ତୁ ସୁଦୃପ୍ତ ଧନଦାନ ଯେଉଁ କହିବାର ଉଦ୍ଦେଶ୍ୟ ହେଉଛି ଅନେକ ଧନ ସେମାନେ ପ୍ରାପ୍ତ ହୋଇଛନ୍ତି ଜଣେ ଧନୀ ବ୍ୟକ୍ତିର ସନ୍ତାନ ହେଲେ ସେ ମୂଳରୁ କ'ଣ କରିବ ସ୍କୁଲ ଗଲାବେଳେ ମୋଟର ସାଇକେଲ ଯିବ କାର୍ ଯିବ ସିଏ ପାଠ କ'ଣ ପଢ଼ିବ ସେ ତ ସବୁ ଏଇ ଧନରେ ଆକୃଷ୍ଟ ହେଇକି ରହୁଛି ତେଣୁ ଧନଦାନ ଏତେ ଧନ ରହିଛି ପ୍ରଚୁର ଧନ ରହିଛି ସେ ଧନକୁ କ'ଣ କରିବେ ସେମାନେ ଉପଭୋଗ କରିବେ ଭଗବାନଙ୍କ ଉଦ୍ଦେଶ୍ୟରେ ଦାନ କରିବେ ନାହିଁ ଭଗବାନଙ୍କ ସେବାରେ ବିନିଯୋଗ କରିବେ ନାହିଁ ନିଜ ସେବାରେ ବିନିଯୋଗ କରିବେ ଅନେକ ଧନ ରହିଛି ତାକୁ ନିଜ ଇନ୍ଦ୍ର ତୃପ୍ତିରେ ଲଗେଇବେ କ'ଣ ଇନ୍ଦ୍ର ତୃପ୍ତିରେ ଲଗେଇବେ ନା ୱାଇନ୍ ୱିମେନ୍ ଆଉ ପରେ ନାରଦଙ୍କ ସହିତ କହିବେ ଆସବ ମାନେ ୱାଇନ୍ ସ୍ତ୍ରୀ ଲୋକମାନଙ୍କୁ ଉପଭୋଗ କରିବେ ଏଇଭଳି ଭାବରେ ଦ୍ୟୁତମ ଦ୍ୟୁତମ ମଦ ଆସବ ଦ୍ୟୁତମ ସ୍ତ୍ରୀ ଆସବ କର୍ପନା କରିବ ତେଣୁ ଏଇଭଳି ଭାବରେ ସେମାନେ ଟଙ୍କା ବିନିଯୋଗ କରିବେ ଟଙ୍କା ଯେଉଁ ଧନ ରହୁଛି ଭଗବାନଙ୍କର ଏସବୁ ଲକ୍ଷ୍ମୀ ଲକ୍ଷ୍ମୀଙ୍କୁ ଭଗବାନ ନାରାୟଣଙ୍କ ସେବାରେ ନିଯୁକ୍ତ କରିବାର ଅଛି କିନ୍ତୁ ରାବଣ ଯେମିତି ଲକ୍ଷ୍ମୀଙ୍କୁ ନାରାୟଣଙ୍କଠାରୁ ଘିନି ଆସିଥିଲା ଛିନ୍ନ କରି ଘିନି ଆସିଥିଲା ରାମଚନ୍ଦ୍ରଙ୍କଠାରୁ ରାମଚନ୍ଦ୍ରକୁ ବାଦ ଦେଇକରି ଲକ୍ଷ୍ମୀ ସୀତାଦେବୀଙ୍କୁ ଉପଭୋଗ କରିବା ପାଇଁ ସେ ଯାଉଥିଲା ତେଣୁ ଯଦି ଆମେ ଲକ୍ଷ୍ମୀଙ୍କୁ ଭଗବାନ ନାରାୟଣଙ୍କ ସେବାରେ ନ ଲଗେଇବା ତାହେଲେ ଲକ୍ଷ୍ମୀ ଆମ ପାଖରେ ରହିପାରିବେ ନାହିଁ କାରଣ ଲକ୍ଷ୍ମୀଙ୍କର ଗୋଟେ ନାମ ହେଉଛି ଚଞ୍ଚଳା ଆମେ ସମସ୍ତେ ଚଞ୍ଚଳ ଚଞ୍ଚଳ ମି ମନ କୃଷ୍ଣ ବୋଲି କୁହାଯାଇଛି ଅର୍ଜୁନ କହୁଛନ୍ତି ଭଗବାନ ଆମ ମନ ସବୁବେଳେ ଚଞ୍ଚଳ ସ୍ଥିର ରହିପାରୁନି କାହିଁକି ନା ଆମେ ଆନନ୍ଦ ପ୍ରାପ୍ତ ହୋଇପାରୁନାହିଁ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛି ସେ କ୍ଷଣିକ ଆନନ୍ଦ ତେଣୁକରି ଆମେ ସବୁବେଳେ ଚଞ୍ଚଳ ଲକ୍ଷ୍ମୀଦେବୀ ମଧ୍ୟ ସେଭଳିଆ ଚଞ୍ଚଳ କିନ୍ତୁ ତାଙ୍କର ଚଞ୍ଚଳତା ସ୍ଥିର ହୋଇଯାଇଛି ଯେତେବେଳେ ସେ ଭଗବାନ ନାରାୟଣଙ୍କ ପାଦ ସେବାରେ ରହୁଛନ୍ତି ଯଦିଓ ସେ ଭଗବାନଙ୍କର ପକ୍ଷରେ ସ୍ଥାନ ପାଇଛନ୍ତି ପକ୍ଷ ଦେଶରେ ଲକ୍ଷ୍ମୀଦେବୀ ରହୁଛନ୍ତି ଭଗବାନ ନାରାୟଣଙ୍କର କିନ୍ତୁ ତଥାପି ସେ ଭଗବାନ ନାରାୟଣଙ୍କର ସବୁବେଳେ ପାଦ ସେବା କରୁଛନ୍ତି ଲକ୍ଷ୍ମୀ ପାଦ ସେବାରେ ସେ ହେଉଛନ୍ତି ଶ୍ରେଷ୍ଠ ଲକ୍ଷ୍ମୀ ସବୁବେଳେ ଭଗବାନଙ୍କ ସେବାରେ ସେ ଆନନ୍ଦ ପ୍ରାପ୍ତ ହେଉଛନ୍ତି ତେଣୁ ଏତେ ଯେଉଁ ଧନ ଯେଉଁମାନେ ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ଏ ଧନ ପ୍ରାପ୍ତ ହେଲେ ସେ ଧନକୁ କ'ଣ କରିବେ ନା ଏଇଭଳି ଭାବରେ ଉପଭୋଗ କରିବେ ଇନ୍ଦ୍ରିୟ ତୃପ୍ତିରେ ଲଗେଇବେ ସବୁ ପ୍ରକାର ପାପ କାର୍ଯ୍ୟ କରିବାକୁ ପଶ୍ଚାତପଦ ହେବେ ନାହିଁ ନୂନ ପ୍ରମତ ଗୁରୁଦେବୀ କର୍ମ ଯେ ଇନ୍ଦ୍ରିୟ ପ୍ରୀତି ନୁହନ୍ତି ଇନ୍ଦ୍ରିୟ ପ୍ରୀତି ପାଇଁ ଆମର ଇନ୍ଦ୍ରିୟମାନଙ୍କୁ ଆନନ୍ଦ ଦେବା ପାଇଁ ସେ ସବୁ ପ୍ରକାର ପାପ କାର୍ଯ୍ୟ ଲିପ୍ତ ରହୁଛନ୍ତି ବହୁତ ଧନ ରହିଛି ସବୁ ପ୍ରକାର ପାପ କାର୍ଯ୍ୟ କରୁଛନ୍ତି ଇନ୍ଦ୍ରିୟ ଉପଭୋଗ କରିବା ପାଇଁ କରୁଛନ୍ତି ତେଣୁ ସୁଦୃପ୍ତରୁ ଖାଲି ଯେ ଇନ୍ଦ୍ରିୟ ଉପଭୋଗରେ ମାଗିଛନ୍ତି ତା ନୁହଁ ସୁଦୃପ୍ତ ଖାଲି ତୃପ୍ତ ନୁହନ୍ତି ସୁଦୃପ୍ତ ଖାଲି ଗର୍ବିତ ନୁହନ୍ତି ବହୁତ ଗର୍ବିତ କାରଣ ଏତେ ଧନ ରହିଛି ଏବଂ ଶରୀର ମଧ୍ୟ ରହିଛି ଶରୀର ସୌନ୍ଦର୍ଯ୍ୟ ରହିଛି ସେମାନେ ବହୁତ ଉନ୍ନତ ଲୋକର ଅଧିବାସୀମାନେ ତାଙ୍କର ବହୁତ ସୌନ୍ଦର୍ଯ୍ୟ ରହିଛି ଶାରୀରିକ ସୌନ୍ଦର୍ଯ୍ୟ ରହିଛି ତେଣୁ ଗୋଟିଏ ଦେବୀ ତାଙ୍କ ସ୍ତୁତିରେ କହୁଛନ୍ତି ଭାଗବତ ପ୍ରଥମ ସଂଦର୍ଶନ ଦେହରେ ଜନ୍ମୈଶ୍ୱର୍ଯ୍ୟ ସୁତଶ୍ରୀ ଆମେ ଯଦି ଉନ୍ନତ ଲୋକରେ ବା ଉନ୍ନତ କୂଳରେ ଯାହା ହେଉଛେ ଇଏ ଗୋଟିଏ ଗର୍ବ ହେଉଛି ଜନ୍ମ ଯେଉଁମାନଙ୍କର ବହୁତ ପ୍ରକାର ଐଶ୍ୱର୍ଯ୍ୟ ରହିଛି ବହୁତ ପ୍ରକାର ଧନ ରହିଛି ତେଣୁ ସିଏ ମଧ୍ୟ ଗୋଟେ ପ୍ରକାର ଗର୍ବ ଜନ୍ମ ଐଶ୍ୱର୍ଯ୍ୟ ସୁତ ବହୁତ ପାଠ ପଢ଼ିଛନ୍ତି ତେଣୁ ସେମାନେ ବହୁତ ଗର୍ବିତ ଆମେ ଏତେ PhD କରିଛୁ ଡକ୍ଟର ଆମ ନାଁ ପୂର୍ବରୁ ନାଁ ପୂର୍ବରୁ ତାକୁ ଯେମିତି ଡକ୍ଟର ରାମ କବି କୁହାଯାଉଛି ଆମେ ବହୁତ ପାଠ ପଢ଼ିଛୁ ଆମେ ବହୁତ ଗର୍ବିତ ତେଣୁକରି ପ୍ରଭୁପାଦ ମହାରାଜ ସବୁବେଳେ ଏଇ କଥାଟି କୁହନ୍ତି ଯେ ଜଣେ ଜଣେ ବହୁତ ପାଶ୍ଚାତ୍ୟ ଜଗତରୁ ବହୁତ ପାଠ ପଢ଼ିକିରି ଆସିଛନ୍ତି ବହୁତ ତାଙ୍କର ଡିଗ୍ରୀ ରଖିଛନ୍ତି ବହୁତ ଧନ ରୋଜଗାର କରୁଛନ୍ତି କିନ୍ତୁ ସେ ଥରେ ଯେତେବେଳେ ନଦୀରେ ବାହାର ହେଉଛନ୍ତି ନା ନୌକାରେ ନାବିକୁ ପଚାରୁଛନ୍ତି ତୁ କ'ଣ ପାଠ ପଢୁଛୁ କିଛି ନା କିଛି ପାଠ ପଢୁଛୁ ଆଉ ତୋର କ'ଣ ତୋର ଜୀବନ ବେକାର ହୋଇଗଲା ଆଉ ତୁ କି ଗଣିତ ଜାଣିଛୁ ମ୍ୟାଥମେଟିକ୍ସ ଜାଣିଛୁ ନା ଗଣିତ ଜାଣିନି अदर 25% 25% जोन बेकार नहीं करा इसलिए आप कौन करें तो जाने पीछे तो रोटी का थैंक भगवान का नाम हरे कृष्णा 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 हरे 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 राम 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 हरे सिर्फ तो ये नाम कौन यीशु बेकार आदि मिल रहे नहीं तुम यदि पाठ पढ़ता हूँ बहुत धन रोजगार करता हूँ बहुत भोग करता हूँ तुम जीवन बेकार है तुम जान पर भगवान का नाम नहीं कौन तापर किसी का गला पर एक अच्छा तुम्हें किसी फिजिक्स की जान चल फिजिक्स किमती बहुत गलत सृष्टि हो ची पदार्थ विज्ञान सब रही ची अनेक बहुत ना मुझे तो तुम किसी पाठ पढ़ने आए हो तो भगवान का नाम हो चाहे आप जान ना तो 50% जीवन नष्ट हो गया आप 25% जीवन नष्ट हो गया मेरे को जान ना ना कौन केवल भगवान नाम हो चाहे तुम जान तापर किसी का गला पर पूर्ण जान पचा ले अच्छा तुम केमिस्ट्री जान चु रसायन विज्ञान हम तो पूरे पाठा बोल रहे हैं अपने काय के 50% ना तो जीवन को कुछ तरह बेकार है आवे 25% 75% जीवन तो नष्ट है गया अरे इला इला रूम तो भगवान के नाम लोग जहाँ हो भगवान जा कर ही तापर विषम भला पड़े विषम थोड़ा आसना तो नालू पता है आप तो बहुत पाठा बोल सकते संतरण जान सकते कि कोहरा जान सकते ना कोहरा जाने ना अपन कर 100% सत्कड़ा सही भाग जीवन होता नष्ट है जीवन प्रकृति ने थोड़ा ऐसा से नौका की उल्टी करा एवं से पता करते हो विद्वान व्यक्ति बहुत गर्वित व्यक्ति ऐ चली गुरुजी मने कहने से कौन जान तो सही भी है मेरे चिन्ह एक भक्ति में उठा कर बोल सकती जोड़ा विद्या जब तक माया वैभव तुम्हार मदे ने बाधा मोह जनमिया अनित्य संसारे जीवों को पराएगा था हमें इतने पाठ पढ़े किंतु एक पाठ द्वारा हमें भगवान के गुणगान करने एक पाठ द्वारा हमें भगवान के तत्व अनुसंधान करने एक पाठ द्वारा हमारा विनाश आसुनी हमार गर्व अनुभव होती हम गर्व करते ताले से विद्या होती प्रकृत विज्ञान से प्रकृत विज्ञान जन बोली मुझे देव जानवर स्तुति कौशल जानना ईश्वर जस सूत्र श्री श्री के भी सौंदर्य जो मन बहुत सुंदर पुरुष रहा बहुत सुंदर स्त्री सीमा कर बहुत गर्व रही हमें इतनी सुंदर कौशल गर्व कौशल किंतु ये दमा मद कुमार ये मद ये गर्व सब रही तेणु अगर गर्वित है कि से भगवान पर आराधना करते नहीं नैवाहति अभिधातुम भगवान पर आराधना से करते नहीं तेणु वैत्वम अकिंचन गोचर जहाँ किसी ना जार निजस कुलरे जात हेले मध्य कोनसी ज्ञान नथिले मध्य कोनसी धन संपद नथिले मध्य कोनसी ऐश्वर्य नथिले मध्य बा कोनसी सौंदर्य नथिले मध्य किंतु जदि से भगवान पर आश्रय नेले भगवान पर गुणगान कले से माने प्रकृतरे भगवान पर कृपा प्राप्त हो से वैत्वम अकिंचन गोचर भगवान तांकर ही गोचर गति होत होती से माने भगवान को जान पारती किंतु जो माने एक बार बगारा सुधुक्त धनदान करो बहुत गर्व रही थी तुम कारण बहुत धन रही थी बहुत शरीर सौंदर्य सब रही थी जन्म ऐश्वर्य सुत सिंह सब रही थी तेते बहुत गर्वित है कि रही छन सुधुक्त धनदान करो बस प्रथम से जंग रुद्र सा अनुचर रुद्र शिवजी का अनुचर माने ये सब भगवत न हुआ कारण शिवजी उस दिन वैष्णवानं तथा संभु हमर गोटे प्रकार के भाव तो गया में समय हो गए कि संक्षेप में कह देबा जे जते बड़े ये भागवतम जते बड़े प्रचार संधि सोमकादि ऋषि सुदोषन को सते बड़े से प्रचार संधि जे आमे हमर आत्मा के जे आनंद विधान प्राप्त आनंद प्राप्त हो तत्र तत्र दशा दुष्मान भवदाग्र विलिचितम उनसामे एकांत श्रेय कर्ण संस्कृत महर्षि এই সমস্ত শাস্ত্রর সার বিষয় কয়েক চাউছি কেমিতে আমি আত্মা আনন্দিত হই পারিব প্রকৃতরে আমার জীবনের লক্ষ্য কম এই ছটি প্রশ্ন যে কয়েছি সে প্রশ্নর উত্তর হতে যে পচাশটি সৌন্দর্য দৃষ্টি কারে সুদর্শনী চিন্তা করিবে সুদর্শনী সমস্ত শাস্ত্র জানিছেন কারে সুদর্শনী চিন্তা করিবে যে মু তুমি সমস্ত শাস্ত্র কই দউছি তুমি তার সারটি গ্রহণ কর সেইটাই সৌন্দর্য ঋষি কৌশল যে প্রায় পার্শ্ব সভ্য कडावस्मिन् युगे जनाः मन्दः सुमनमतयो मन्दं भाग्यानि उपदन्ताः। कलियुगरे प्राय लोकमानकर आयुष कम जदिबा कथन आयुष अधिक रहिछि किन्तु सेमान अछन्ति मन्द मतयो ताकर आलस्य परायण सेमान सुमन्दा जहन आलस्य परायण भगवान विषय जाना पे आग्रह नहीं जदिबा कथन आयुष अधिक थाय पारे बा कथन आलस्य न थाय पारे किन्तु मन्द मतयो ताकर बुद्धि न दे ते उन्नत न जदिबा कथन बुद्धि उन्नत थाय पारे किन्तु सेमाने मंद भाग्य कहले सेमाने गुरु कृष्ण कृपा प्राप्त ही करना एवं जदियों के जन शुभ सौभाग्यवान व्यक्ति गुरु कृष्ण प्रसाद पाए भक्ति लता विजय ब्रह्मांड रमित कौन भाग्यवान जीव जद्य से भाग्यवान किंतु उपद्रवता विभिन्न प्रकार उपद्रव लगी रही है तेणु स्वर्णकाद ऋषि पाइबार उद्देश्य हूँ आप सार जिनस कहते एत लक्ष लक्ष श्लोक रही अठारटी पुराण रही अठारटी पुराण श्लोक संख्या हो तीन लक्ष रामायण 25,000 श्लोक महाभारत 1,00,000 श्लोक वेदांत सूत्र 555 सूत्र ये लक्ष लक्ष श्लोक रही आम कमी सार जिनस जाना से कहते हैं सार जिनस कहते तेणुकरी सुत गोस्वामी समस्त वैद्य सर्वेद आसान सार सार समुतम समस्त वेदर सार ये भागवत भी कहले तेणु अंतिम द्वादश स्कंद अंतिम अध्याय तेर अध्याय से अध्याय से कहते निम्न गाँव जथा गंगा जिते जलधारा अच्छी जिते नदी अच्छी निम्न निम्न गति करम्न गाँव जथा गंगा नदी भितर श्रेष्ठ होती गंगादेवी मंदाकिनी कथा आसब जदि श्रेष्ठ नदी नदी गंगार महात्म बहुत रही आम समय नहीं कि भगवद गीता भगवान से गंगादेवी महात्म वर्णना कर स्वतसा होती जाह्नवी जेत नद मान भर श्रेष्ठ नदी होती जाह्नवी कहीं ना जाह्नवी रही इतिहास रही जन्म से गंगा नदी पान पड़ी से नाम जाह्नवी से नदी को पुणी बाहर कले शरीर नाम ही जाह्नवी सुकृषा नदी जाह्नवी एवं एक सुत गोस्वामी अंतिम ये भागवत महत्व वर्णना कर भिन्न गाँव यथा गंगा देवान अच्युत यथा देवता मान भितर श्रेष्ठ होती अच्युत जहाँ का चिंत होती भगवान प्रथम अर्जुन भगवान कहते अच्युत को संबोधन कर उभये रतन स्थापन अच्युत भगवान जो से कि सारथी हिसाब से कार्य कर ड्राइवर हिसाब से कार्य कर तेणुक अर्जुन जो निर्देश दौर दौर से संबोधन कर अच्युत सी हूँ भगवान के च्युत पतन के हवानी से अच्युत तेणु सुत गोस्वामी कौन देवान अच्युत तथा एवं वैष्णव मान यथा शंभु वैष्णव मान भर श्रेष्ठ होती शिवजी एवं पुराणान इदम तथा समस्त पुराण मान भर 18 पुराण रही विभिन्न उपुराण रही समस्त पुराण मान भर श्रेष्ठ होती इदम भागवत तेणु सार जिनस कहली एक कथा स्वर्णगा जिनस को सुत गोस्वामी अंतिम से कथा कहले द्वादश खंड 13 अध्याय कथा कहले तेणु यही भाव में शिवजी श्रेष्ठ वैष्णव तक अनुचर होते धन थी ये सब गर्व तक सब एक कथा हवा कथा नुह शिवजी श्री गौरव महाराज कहती शिवजी समस्त वैष्णव मान दुई प्रकार कृपा रही गोटे हूँ सकपट कृपा गोटे हूँ अकपट कृपा कपट युक्त कृपा आ गए कपट रहित कृपा जो मैंने भगवान भक्त नुहति से मैंने शिवजी सकपट कृपा प्राप्त हुए कि जो मैंने भगवान भक्त से शिवजी वैष्णव मान अकपट कृपा प्राप्त हुए अकपट कृपा कौन ବହୁତ କଥା ରହିଛି, ଆମର ସମୟ ପହଞ୍ଚିବାରେ ମୁଁ କହିପାରୁନି। ଆପଣଙ୍କ ପାଖରେ ଏତିକି ଯେ ଜଣେ ପ୍ରକୃତରେ ଭଗବାନଙ୍କ ଭକ୍ତ ହବ ସେ ହେଉଛି ଅକପଟ କୃପା। କିନ୍ତୁ ଭଗବାନଙ୍କର ଭକ୍ତ ନ ହୋଇକିରି ଅନ୍ୟ ଯାହା ସବୁ କୃପା ପ୍ରାପ୍ତ ହେଲେ ମଧ୍ୟ ସେ ହେଉଛନ୍ତି ସକପଟ କୃପା, କପଟ ଯୁକ୍ତ କୃପା। ତେଣୁ ଯଦିଓ ସେ ରୁଦ୍ରଙ୍କ ଅନୁଚାର କିନ୍ତୁ ପ୍ରକୃତିରେ ସେ ସକପଟ କୃପା ପ୍ରାପ୍ତ ହୋଇଛନ୍ତି, ଅକପଟ କୃପା ପ୍ରାପ୍ତ ହେଲେ ନାହିଁ। କିନ୍ତୁ ବର୍ତ୍ତମାନ ନାରଦ ମୁନିଙ୍କଠାରୁ ସେ ଅକପଟ କୃପା ପ୍ରାପ୍ତ ହେବେ। ଏ ନାରଦ ମୁନିଙ୍କର ଅହୈତୁକ କୃପା ବର୍ଣ୍ଣନା କରାଯିବ। ତେଣୁ ରୁଦ୍ରଶାନୁଚର ଉତ୍ତା ସୁଦୃତ ଗୁଣଗାତ୍ମ ଯେଉଁ କୈଳାସ ପବନ ରମ୍ୟ, କୈଳାସ ପର୍ବତର ଯେଉଁ ସୌନ୍ଦର୍ଯ୍ୟ ସବୁ ରହିଛି ଭାଗବତ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ଶିବଜୀ ତାଙ୍କର ଶ୍ୱଶୁର ଶିବଜୀଙ୍କର ପତ୍ନୀ ହେଉଛନ୍ତି ସତୀ, ପ୍ରଥମ ପତ୍ନୀ ହେଉଛନ୍ତି ସତୀ, ସେ ହେଉଛନ୍ତି ଦକ୍ଷଙ୍କର କନ୍ୟା। କିନ୍ତୁ ଯଦିଓ ଦକ୍ଷ ଯେଉଁଛନ୍ତି ଜଣେ ପ୍ରଜାପତି ଥିଲେ, ସେ ଥରେ ଗୋଟେ ଯଜ୍ଞ କରୁଛନ୍ତି, ଯଜ୍ଞ ଆୟୋଜନ କରିଛନ୍ତି, ସେ ଯଜ୍ଞରେ ଯେତେବେଳେ ଆସି ପହଞ୍ଚନ୍ତି ସେତେବେଳେ ଯେତେ ମନୁଷ୍ୟମାନେ ଥିଲେ ବା ଅନ୍ୟ ଦେବତାମାନେ ଥିଲେ ସମସ୍ତେ ଦଣ୍ଡାମାନେ ତାଙ୍କୁ ସମ୍ମାନ ପ୍ରଦର୍ଶନ କରୁଛନ୍ତି। କିନ୍ତୁ ବ୍ରହ୍ମା ଏବଂ ଶିବଜୀ ସେ ଦୁଇ ଜଣ ବସିକି ରହିଛନ୍ତି, ସେ ଦଣ୍ଡାମାନ ହେଇନାହାନ୍ତି। ତେଣୁକରି ରୁଦ୍ର ବା ଏ ଯେଉଁ ସରୀ ଏ ଯେଉଁ ଦକ୍ଷ ଦକ୍ଷ ହେଉଛନ୍ତି ବ୍ରହ୍ମାଙ୍କର ପୁତ୍ର, ତେଣୁ ବ୍ରହ୍ମାଙ୍କ ପାଖରେ ସେ ପ୍ରଣାମ କଲେ। କିନ୍ତୁ ଶିବଜୀ ଯିଏ ହେଉଛନ୍ତି ତାଙ୍କର ଜ୍ୱାଇଁ ଜାମାତା, କିନ୍ତୁ ଜାମାତା ହେଇକି ମଧ୍ୟ ସେ ତାଙ୍କୁ ସମ୍ମାନ ପ୍ରଦର୍ଶନ କଲେନି, ସେଇଥିପାଇଁ ସେ ତାଙ୍କୁ ବହୁତ କ୍ରୋଧ ପ୍ରକାଶ କରିକି ବହୁତ ପ୍ରକାର ଅପମାନ ସୂଚକ କଥା କହିଛନ୍ତି, ବହୁତ ପ୍ରକାର ଗାଳି ଦେଇଛନ୍ତି, ବହୁତ ଅଭିଶାପ ଦେଇଛନ୍ତି। ସେ ଦେବ ଯୋଜନ ବା ଦେବତାମାନଙ୍କର ଯେଉଁ ଭାଗ ରହିଛି ଯଜ୍ଞରେ ଦେବତାମାନଙ୍କର ଭାଗ ରହିଛି, ସେ ଭାଗରୁ ତାଙ୍କୁ ବଞ୍ଚିତ କରିଛନ୍ତି ଶିବଜୀଙ୍କୁ। ଏହିଭଳି ଭାବରେ ଅନେକ ପ୍ରକାର ନିନ୍ଦା କଲେ ମଧ୍ୟ ଶିବଜୀ ସେଥିରେ ବ୍ୟସ୍ତବ୍ୟସ୍ତ ହେଉନାହାନ୍ତି। କିନ୍ତୁ ଶିବର ଅନୁଚରମାନେ ଶିବଜୀଙ୍କର ଯେଉଁ ମୃଗୀ ଶୃଙ୍ଗୀ ମୃଗୀ ଏମାନେ ସବୁ ରହିଛନ୍ତି, ସେମାନେ ସବୁ ଏଟାକୁ ଅବଜେକ୍ସନ୍ କରିଛନ୍ତି ବା ସବୁ ତାକୁ ପ୍ରତିରୋଧ କରିଛନ୍ତି। ଏବଂ ଦକ୍ଷଙ୍କର ଯେଉଁ ଅନୁଚରମାନେ ଥିଲେ ମୃଗ ଇତ୍ୟାଦି ଏମାନଙ୍କ ଭିତରେ ଫାଇଟିଂ ହେଇଛି, ତେଣୁ ଶିବଜୀ ତାକୁ ନେଇ ପଳେଇ ଆସିଛନ୍ତି। କିନ୍ତୁ ପରେ ଆଉ ଗୋଟେ ଥର କ'ଣ ହେଇଛି ନା, ଆଉ ଗୋଟେ ଥର ଦକ୍ଷ ଆଉ ଗୋଟେ ଯଜ୍ଞ କରିଛନ୍ତି, ସେ ଯଜ୍ଞରେ ସମସ୍ତ ଦେବତାମାନଙ୍କୁ ନିମନ୍ତ୍ରଣ ଦେଇଛନ୍ତି, କିନ୍ତୁ ଶିବଜୀ ନିମନ୍ତ୍ରଣ ଦେଇନାହାନ୍ତି। ତେଣୁ ଏ ପ୍ରସଙ୍ଗ ବିସ୍ତାର ରହିଛି, ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ସତୀଦେବୀ ଯେହେତୁ ତାଙ୍କର ପିତା ଯଜ୍ଞ କରୁଛନ୍ତି, ତାଙ୍କୁ ନିମନ୍ତ୍ରଣ ନକଲେ ମଧ୍ୟ ସେ ଅନାହୁତ ଭାବରେ ଆସି ପହଞ୍ଚନ୍ତି। କିନ୍ତୁ ସେଠି ଯେତେବେଳେ ଦେଖିଲେ ତାଙ୍କର ପିତା ତାଙ୍କର ସ୍ୱାମୀଙ୍କର କ'ଣ ଅପମାନ କରୁଛନ୍ତି, ତାଙ୍କୁ କୌଣସି ସ୍ଥାନ ଦେଇନାହାନ୍ତି, ଏସବୁ ହେଇଥିବାରୁ ସେ କହୁଛନ୍ତି ସେ ଯେ ପ୍ରକୃତରେ ଯେଉଁମାନେ ବୈଷ୍ଣବ ନିର୍ଦ୍ଦ ତାଙ୍କର କେବେ ହେଲେ ଉନ୍ନତି ହେବ ନାହିଁ। ତେଣୁକରି ଆମର ନାମର ଅପରାଧ ଭିତରେ ସର୍ବଶ୍ରେଷ୍ଠ ଅପରାଧ ହେଉଛି ଯେଉଁମାନେ ଭଗବାନଙ୍କ ନାମ ପ୍ରଚାର ଜୀବନ ଉତ୍ସବ କରିଛନ୍ତି ତାଙ୍କ ନିନ୍ଦା କରିବା, ବୈଷ୍ଣବ ନିନ୍ଦା ହେଉଛି ନମ୍ବର ୱାନ୍ ଅପରାଧ। ଦଶ ଅପରାଧ ଭିତରେ ଏକ ନମ୍ବର ଅପରାଧ କାହିଁକି ନା, ସେଇଟା ହେଉଛି ଶ୍ରେଷ୍ଠ ଅପରାଧ। ତେଣୁକରି ସତୀଦେବୀ ନିଜ ଆତ୍ମା ଆହୁତି ଦେଇଛନ୍ତି, ନିଜ ଶରୀରକୁ ବିସର୍ଜନ ଦେଇଛନ୍ତି, ଅଗ୍ନି ପ୍ରଜ୍ୱଳନ କରିକି ଶରୀରଠୁ ଅଗ୍ନି ପ୍ରଜ୍ୱଳନ କରି ନିଜେ ଆତ୍ମହତ୍ୟା କରିଛନ୍ତି। ତେଣୁ ଏ କଥା ଯେତେବେଳେ ଶିବଜୀ ଜାଣିଲେ, ଶିବଜୀ ଗୋଟିଏ ତାଙ୍କର ଅନୁଚର ସୃଷ୍ଟି କଲେ ବୀରଭଦ୍ର, ଯିଏକି ଆସି ଦକ୍ଷକୁ ହତ୍ୟା କରିଛନ୍ତି। ବିସ୍ତାର ପ୍ରସ୍ତାବ ରହିଛି ସଂକ୍ଷେପରେ କହୁଛେ। ତେଣୁ ସେଇ ପ୍ରସଙ୍ଗରେ ସମସ୍ତ ଦେବତାମାନେ ଏବଂ ବ୍ରହ୍ମା ଆଦି ଦେବତା ସମସ୍ତେ ଯାଇକିରି କୈଳାସ ପର୍ବତକୁ ଯାଇକି ଶିବଜୀଙ୍କୁ ପ୍ରାର୍ଥନା କରୁଛନ୍ତି। ତେଣୁ ଯେତେବେଳେ ଯାଉଛନ୍ତି କୈଳାସ ପର୍ବତକୁ, ସେ କୈଳାସ ପର୍ବତର ଶୋଭା ବର୍ଣ୍ଣନା କରାଯାଇଛି, ବହୁତ ସୁନ୍ଦର ଶୋଭା ଲାଗୁଛି ସେ। ତେଣୁ ସେହିଭଳି ଭାବରେ କୈଳାସ ଉପମାନେ ରମ୍ୟ, ବହୁତ ରମ୍ୟ ସ୍ଥାନ, ବହୁତ ସୁନ୍ଦର ସ୍ଥାନ। ଆମର ଯଦି ଭୁବନେଶ୍ୱରରେ ପାର୍କକୁ ସେମାନେ ଯାଉଛନ୍ତି କାହିଁକି, ବହୁତ ସୁନ୍ଦର ଭାବରେ ସବୁ ରହିଛି, ଗଛଲତା ଇତ୍ୟାଦି ଦଳେ ଘାସ ରହିଛି, ବହୁତ ସୁନ୍ଦର ଲାଗୁଛି, ଆକର୍ଷଣ ହେଇକି ଯାଉଛନ୍ତି। ତେଣୁ ସେହିଭଳି ଭାବରେ ରମ୍ୟ ସ୍ଥାନ କୈଳାସ ପର୍ବତ ରହିଛି, ସେସବୁ ବର୍ଣ୍ଣନା କରାଯାଇଛି। ତେଣୁ ସେ ସେହିଭଳି ଭାବରେ ସୁନ୍ଦର ପବନରେ କୈଳାସ ପବନେ ରମ୍ୟ ପବନରେ ରମ୍ୟ କରୁଛନ୍ତି। ପବନ କହିଲେ ଯେଉଁଟା ଫୁଲ ସବୁ ଅନେକ ଫୁଲ ସବୁ ରହିଛି, ଅନେକ ଫୁଲ ସୁନ୍ଦର ସୁନ୍ଦର ଫୁଲ କାଲିକେ ରହୁଛି, ଆମ ବହୁତ ସୁଗନ୍ଧିତ ଫୁଲ ସବୁ ରହିଛି। ତେଣୁ ସେହିପରି ଭାବରେ ସୁନ୍ଦର ସ୍ଥାନରେ ବେଳାସ୍କରଣରେ ରମି କେମିତି ଉପଭୋଗ କରୁଛନ୍ତି ବା ବିଚରଣ କରୁଛନ୍ତି ନା ମନ୍ଦାକିନିଆ ମଦତ କରୁ ଏବଂ ଖାଲି ଯେ ସୁନ୍ଦର ଉପମାନ ରହିଛି ତାହା ନୁହଁ ମନ୍ଦାକିନୀ ଗଙ୍ଗାଦେବୀ ରହିଛନ୍ତି ଗଙ୍ଗାଦେବୀଙ୍କର ସ୍ୱର୍ଗରେ ତାଙ୍କର ନାମ ହେଉଛି ମନ୍ଦାକିନୀ ଗଙ୍ଗାଦେବୀ ସ୍ୱର୍ଗ ମର୍ତ୍ତ୍ୟ ଏବଂ ବାଦା ତ୍ରିଲୋକକୁ ଧନ୍ୟ କରୁଛନ୍ତି ସେଥିପାଇଁ ପ୍ରଥମେ ସୁଖଦେବ ଗୋସ୍ୱାମୀ ଦଶମ ସ୍କନ୍ଦ ପ୍ରଥମ ଅଧ୍ୟାୟରେ ସେ କଥା କହିଛନ୍ତି ଦଶମ ସ୍କନ୍ଦ ଦଶମ ଅଧ୍ୟାୟ ବର୍ଣ୍ଣନା କଲାବେଳେ ତିନି ରାତି ବିତିଗଲାଣି ସୁଖଦେବ ଗୋସ୍ୱାମୀ କୌଣସି ଖାଦ୍ୟ ଗ୍ରହଣ କରୁନାହାନ୍ତି ବା ପାନୀୟ ପିଠା ମଧ୍ୟ ଗ୍ରହଣ କରୁନାହାନ୍ତି ତେଣୁ ପରୀକ୍ଷିତ ମହାରାଜ ଙ୍କର ଏ ଯେଉଁ ଉପବାସ ରହିଛନ୍ତି ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ତୁମେ କିଛି ଟିକେ ବିଶ୍ରାମ ନିଅ ବା କିଛି ଖାଦ୍ୟ ଗ୍ରହଣ କର ବା ଜଳ ଟିକେ ଗ୍ରହଣ କର ତେଣୁ ସେ କହୁଛନ୍ତି ନା ନା ମୁଁ ଭଗବାନ କଥାରେ ଏଇଟା ଆନନ୍ଦ ପ୍ରାପ୍ତ ହେଉଛି ମୁଁ ଭଗବାନ କଥା ଶୁଣିବାକୁ ବହୁତ ଆନନ୍ଦିତ ହେଉଛି ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ବାସୁଦେବ କଥା ପ୍ରଶ୍ନ ପୁରୁଷାଂ ତ୍ରିଂ ପୁନାଧି ଭକ୍ତାରଂ ପୃଚ୍ଛକଂ ଶ୍ରୋତୃଂ ତତ୍ ପାଦ ଶରୀରଂ ଯଥା ଗଙ୍ଗାଦେବୀଙ୍କର ମହାତ୍ମ୍ୟ ସେଠି ବର୍ଣ୍ଣନା କରାଯାଇଛି ଭଗବାନଙ୍କର କଥା ବାସୁଦେବ କଥା ତିନି ପ୍ରକାର ଲୋକଙ୍କୁ ପବିତ୍ର କରେ କିଏ କିଏ ସେମାନେ ନା ବକ୍ତାରମ୍ ଯେଉଁମାନେ କଥା କହୁଛନ୍ତି କଥା ବକ୍ତା ପୃଚ୍ଛକଂ ଯେଉଁମାନେ ପ୍ରଶ୍ନ ପଚାରୁଛନ୍ତି ଏବଂ ଶ୍ରୋତୃଂ ଯେଉଁମାନେ ଶ୍ରବଣ କରୁଛନ୍ତି ତେଣୁ ଏଇ ତିନି ପ୍ରକାର ଲୋକ ପବିତ୍ର ହୋଇଯାଉଛନ୍ତି ବାସୁଦେବ କଥା ପ୍ରଶ୍ନ ପୁରୁଷାନ୍ତ୍ରୀ ପୁନାଧି ଭକ୍ତାରମ୍ ପୃଚ୍ଛକଂ ଶ୍ରୋତୃ ତତ୍ ପାଦ ଶରୀରମ୍ କଥା ତତ୍ ପାଦ ଶରୀରମ୍ କହିଲେ ଭଗବାନଙ୍କ ପାଦ ପଦ୍ମରୁ ଆସୁଛନ୍ତି ଗଙ୍ଗାଦେବୀ ମନ୍ଦାକିନୀ ତତ୍ ପାଦ ଶରୀର ଭଗବାନ ଯେତେବେଳେ ବାମ ଦେବ ଉପରେ ଆସିଥିଲେ ତାଙ୍କର ଗୋଟିଏ ପାଦକୁ ବାମ ପାଦକୁ ଉଦ୍ଧକୁ ଉତ୍ତୋଳନ କରିଛନ୍ତି ସେଇ ବାମପାଦ ଏ ଭୌତିକ ଜଗତର ରହିଛି ଆଠଟି ଆବରଣ ରହିଛି ସେ ଆବରଣକୁ ଭେଦ କରିକି ଚିତ୍ ଜଗତରେ ପ୍ରବେଶ କରିଥିଲେ ଚିତ୍ ଜଗତରେ ଜଳ ରହିଛି କାରଣ ଜଳ ସେଇ ଜଳ ଆସିଛନ୍ତି ଇଏ ହେଉଛି ଗଙ୍ଗାଦେବୀ ତେଣୁ ଗଙ୍ଗାଦେବୀ ସ୍ୱର୍ଗ ମର୍ତ୍ତ୍ୟ ଆଉ ପାଦା ତିନି ଲୋକରେ ପ୍ରଭାବିତ ହେଉଛନ୍ତି ତତ୍ ପାଦ ଶରୀରମ୍ ଯଥା ଗଙ୍ଗାଦେବୀ ତ୍ରିଲୋକରେ ପ୍ରଭାବିତ ହେଉଛନ୍ତି ତ୍ରିଲୋକକୁ ପବିତ୍ର କରୁଛନ୍ତି ଆଗକୁ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ସାଗରଙ୍କର ପୁତ୍ରମାନେ 60,000 ପୁତ୍ର ଯିଏକି ଭସ୍ମୀଭୂତ ହେଇଯାଇଥିଲେ କିନ୍ତୁ ଗଙ୍ଗାଦେବୀ ଯେତେବେଳେ ଭଗୀରଥ ଆଣିଲେ ଗଙ୍ଗାଦେବୀଙ୍କର ସ୍ପର୍ଶରେ ସେମାନେ ଉଦ୍ଧାର ପାଇଗଲେ ତେଣୁ ଏହିଭଳି ଗଙ୍ଗାଦେବୀଙ୍କର ଅନେକ ମହତ୍ତ୍ୱ ରହିଛି ଗଙ୍ଗାର ପରସ ହେଲେ ପଶ୍ଚାତ ପାଳନ କରି କୁହାଯାଇଛି ସମସ୍ତେ ପବିତ୍ର ହେଇଯାଆନ୍ତି ଭାଗବତରେ ଅନେକ ବର୍ଣ୍ଣନା କରାଯାଇଛି ଏମିତିକି ମୋହମୁଦ୍ଗର ମଧ୍ୟ ଆଦି ଶଙ୍କରାଚାର୍ଯ୍ୟ ଏଇ ଗଙ୍ଗାଦେବୀଙ୍କର ମହାତ୍ମ୍ୟ ବର୍ଣ୍ଣନା କରିଛନ୍ତି ତେଣୁ ସେଇ ମନ୍ଦାକିନୀରେ ମନ୍ଦାକିନୀ ମଦୋତ୍କଟ ସେଠି ମନ୍ଦାକିନୀ ଏତେ ପବିତ୍ର କିନ୍ତୁ ସେ ନିଜକୁ ଅପବିତ୍ର କରି ମଦୋତ୍କଟ ବାରଣୀ ମଧ୍ୟରେ ପାନ କରି ଯାଇଛନ୍ତି ଏବଂ ବାରୁଣୀ ମଦିରା କୃତ୍ୱା ମଦାକୁନ୍ଦିତ ଲୋଚନ ବହୁତ ଫୁଲି ଇଣ୍ଟକ୍ସିକେଟେଡ଼ ହେଇଯାଇଛନ୍ତି ମଦାକୁନ୍ଦିତ ଲୋଚନ ଏବଂ ସ୍ତ୍ରୀ ଜଣେ ଅନୁଗାୟତ୍ରୀ ଅପ୍ସରାମାନଙ୍କ ସହିତ ସେ କ'ଣ କରୁଛନ୍ତି ଗାଁ କରୁଛନ୍ତି କ'ଣ ଗାଁ କରୁଛନ୍ତି ମହାମନ୍ତ୍ର ଗାଁ କରୁନାହାନ୍ତି ସବୁ ପୁରୁଷ ସ୍ତ୍ରୀ ଆକର୍ଷଣ ବିଷୟରେ ଏହିସବୁ ମୈଥୁନ ସୁଖ ବିଷୟରେ ଆମ ସେଇ ସୁଖ ସବୁ ସେଇ ଗୀତ ସବୁ ଫିଲ୍ମ ଗୀତ ସବୁ ଗାନ କରୁଛନ୍ତି ସ୍ତ୍ରୀ ଜଣେ ଅନୁଗାୟତ୍ରୀ ସ୍ତ୍ରୀକୁ ପୁଷ୍ପି ଦେଇ ବନେ ଏଇଭଳି ଭାବରେ ସେ ସୁନ୍ଦର ଭବନରେ ଏଇଭଳି ଭାବରେ ସେ ଆନନ୍ଦ ଭୋଗ କରୁଛନ୍ତି ଯେଉଁଟା ଥାର୍ଡ଼ କ୍ଲାସ୍ ଆନନ୍ଦ ପୂର୍ବାଧ ଭାଗବତ କଥା କହିଛନ୍ତି ସବୁଠାରୁ ନିମ୍ନତମ ଆନନ୍ଦ ହେଉଛନ୍ତି ଏଇଟା ସେଥିପାଇଁ ଭଗବତ ଗୀତାରେ ଭଗବାନ କହୁଛନ୍ତି ନେଇଛୁ ରମତେ ବୁଦ୍ଧ ଯେଉଁମାନେ ବୁଦ୍ଧିମାନ କରନ୍ତି ସେମାନେ ଏଥିରେ ଆନନ୍ଦିତ ହୁଅନ୍ତି ନାହିଁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଏଥିରେ ଆନନ୍ଦିତ ହୁଅନ୍ତି ନାହିଁ ମଦରେ ମଦପାନ କରି ଆନନ୍ଦିତ ହୁଅନ୍ତି ନାହିଁ ତ୍ରିଲୋକମାନଙ୍କ ସହିତ ଆନନ୍ଦିତ ହୁଅନ୍ତି ନାହିଁ ସେ କେବଳ ଭଗବାନଙ୍କର ଭକ୍ତିରେ ଆନନ୍ଦିତ ହୁଅନ୍ତି ଏସବୁ ବର୍ଣ୍ଣନା କରାଯିବ ଆମର କଥା ଗୋଟେ ବିଶ୍ରାମ ହେବା ଜୟ ଶ୍ରୀ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ତାହି ବହୁତ ଆନନ୍ଦ Thank you.
Oh, samar mer diruhau gitu ya.
Kalau kuliah di jadam lagi. Oh,
ada.
Saya nak kuliah
lagi. Oh.